ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 133 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସଟି ଯୋଗ ଦେଇକରି ପାଖାପାଖି 100 କୋଟି ଟଙ୍କା ଖର୍ଚ୍ଚାତି 76 ପ୍ରାଣୀ ଚିକିତ୍ସାଳୟ ଆଉ 4 ପ୍ରାଣୀ ସାହାଜ କେନ୍ଦ୍ରର ଉଦ୍ଘାଟନ କରିଛନ୍। 177 କୋଟି ଟଙ୍କା ଖର୍ଚ୍ଚାତି 219 ନୂଆ ପ୍ରାଣୀ ଚିକିତ୍ସାଳୟ ଆଉ ଲ୍ୟାବ୍ ଲାଗି ବୁଝାମଣାପତ୍ର ବିଲ୍ ସ୍ୱାକ୍ଷରିତ ହୋଇଛି। ଭଦ୍ରକର କସିଆନ 50 କୋଟି ଟଙ୍କା ଖର୍ଚ୍ଚାତି ମତ୍ସ୍ୟ ଅବତରଣ କେନ୍ଦ୍ର ଆଉ ଧାମରା ମାଛଧରା ବନ୍ଦରର ଉନ୍ନତିକରଣ କାମର ବିଲ୍ ଉଦ୍ଘାଟନ କରାଯାଇଛି। ଏ ଅବସରରେ ଓପୋଲ ଫେଡ୍ର 50 ବର୍ଷ ପୂର୍ତ୍ତି ଅବସରରେ ବ୍ରାଉନ୍ ଅଣ୍ଡା ଆଉ ଦେଶୀ ଅସିଲ ଚିକେନ୍ ବିପଣନ କେନ୍ଦ୍ରର ବିଲ୍ ଶୁଭାରମ୍ଭ କରାଯାଇଛି। ୱାନ୍ ହେଲ୍ଥ ଆଭିମୁଖ୍ୟକେ ବରକସ କରିକି 2047 ତକ ଅଣ୍ଡା ଉତ୍ପାଦନ ଥି ଓଡ଼ିଶାକେ ଦେଶର 5 ନମ୍ବର ଜାଗାକେ ନେବାର ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ନ ଆଇବାକାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜୀକରଣ କରିଥିବା ଇଚ୍ଛୁକ ଲୋକେ ନିଜର ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଓ ନିଜର ଅଭିଯୋଗ ପତ୍ର ସହିତ ଧାରିତ ସମିଆତି ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇ ପାରିବେ। ଏ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଜରୁରୀ ମାମଲା ଛଡ଼ା କାର୍ଯ୍ୟାଳୟ ପରିସର ବାହାରେ ଦଲିଲ ନିବନ୍ଧନ ପ୍ରକ୍ରିୟାକେ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫୁ ସବୁ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ଆଇନକେ କଡ଼ାକଡ଼ି ଭାବେ ମାନବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶାରୀରିକ ଅସୁସ୍ଥତା, ଗିରଫଦାରୀ କି ଖାସ୍ ପରିସ୍ଥିତି ଥି ଖାଲି ଘରୋଇ ନିବନ୍ଧନକେ ଅନୁମତି ଦିଆଯିବା। ଏସବୁ ମାମଲାମାନଙ୍କେ ଆଖନୁ ଉଚ୍ଚ କର୍ତ୍ତୃପକ୍ଷଙ୍କର ଅନୁମୋଦନ ଦରକାର ହେବା। ନିୟମ ନାହିଁ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସରକାରଙ୍କ ତରଫୁ କୁହାଯାଇଛି। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି 4 ନମ୍ବର ଖେପ୍ ପ୍ରସ୍ତୁତି ବୈଠକ ଗଲାକାଲି ଭୁବନେଶ୍ୱରର ମୁଖ୍ୟ ଶାସନ ସଚିବ ଅନୁଗର୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ରହିକରି ଆଇବା ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ ସାରବାର ବାବଦେ ଆଲୋଚନା କରିଛନ୍। ରଥଯାତ୍ରାର ଆଗରୁ ସବୁ ପ୍ରକାର ପ୍ରସ୍ତୁତି ସାରବାରକେ ଶ୍ରୀମତୀ ଗର୍ଗ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ବଛର ଜୁଲାଇ ମାସର 16 ତାରିଖ ଦିନ ମହାପ୍ରଭୁମାନଙ୍କର ରଥଯାତ୍ରା ହେବା। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରସ୍ତାବ ଅନୁସାରେ 2000 ଫି ବଛର ଆଜିର ଦିନକେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ଭାବେ ପାଳନ କରାଯାଉଛି। କପିରାଇଟ୍, ଟ୍ରେଡ୍ମାର୍କ, ଡିଜାଇନ୍ ଆଉ ପେଟେଣ୍ଟ ବାଗିର ବୌଦ୍ଧିକ ସମ୍ପତ୍ତି ବାବଦେ ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରିବାଟା ଏ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଇତାର ସହିତ ଏ ସମ୍ପତ୍ତିମାନଙ୍କ ଦୁରୁପଯୋଗ ନେଇକରି ଭିନ୍ ଭିନ୍ ଆଇନ ବାବଦେ ଲୋକ ଜନାବାଟା ଏ ଦିବସ ପାଳନର ଆଉ ଗୋଟିଏ ଲକ୍ଷ୍ୟ ଆଏ। ନୂଆ ଉଦ୍ଭାବନ, ନୂଆ ବିଚାରକେ ତହକାବାର ଲାଗି ଏ ଦିବସ ପାଳନ ସାହାଯ୍ୟ କରସି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଉ ଓଡ଼ିଶା ସେକ୍ଟର ସିଆର୍ପିଏଫ୍ର ଦେଖରେଖ ଥି ଗଲାକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆର୍ପିଏଫ୍ 64 ବାଟାଲିୟନ୍ ତରଫୁ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଅଧୀନତି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବିଶ୍ୱ ଯକ୍ଷ୍ମା ଦିବସ 2026 ଅବସରରେ ମୂଳ ହୋଇଥିବା 100 ଦିନିଆ ଅଭିଯାନର ଇଟା ଗୋଟିଏ ଅଂଶ ଆଏ। ଶୋଭାଯାତ୍ରା ସିଆର୍ପିଏଫ୍ ବାଟାଲିୟନ୍ ଅଟାଙ୍ଗଗୁଡ଼ା କ୍ୟାମ୍ପ୍ରୁ ବାହାରିକରି ଭବାନୀପାଟଣା ସହର ବୁଲିଥିଲା। ଶୋଭାଯାତ୍ରାଥି ସିଆର୍ପିଏଫ୍ର ଅଧିକାରୀ ଆଉ ଯବାନମାନେ ସାମିଲ ହୋଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଗଲାକାଲି ଜୁନିୟର ଆଉ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ ମୂଳ ହୋଇଛି। ଓଡ଼ିଶା ଜିମ୍ନାଷ୍ଟ ଆସୋସିଏସନ୍, ଭାରତୀୟ ଜିମ୍ନାଷ୍ଟ ଫେଡେରେସନ୍ ଆଉ ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗର ମିଳିତ ସହଯୋଗଥି ହୋଇଥିବା ଏହି ପ୍ରତିଯୋଗିତା ଆଇବା 3 ତାରିଖ ତକ୍ ଚାଲ୍ବା। ପହିଲା ଦିନେ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜୁନିୟର ଦଲ ପ୍ରତିଯୋଗିତା ହୋଇଥିଲା, ଯେନ୍ତି ଓଡ଼ିଶା 5 ନମ୍ବର ଜାଗାନ ରହିଛି। ପାଣିପାଗ, ରାଜ୍ୟ ଭିନ୍ ଭିନ୍ ଜାଗାନ ତାପମାତ୍ରା ବଢ଼ବାରକେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ଜବର ଗରମ ଆଉ ଗୁଳୁଗୁଳିକେ ନେଇକରି 15 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ଝାରସୁଗୁଡ଼ାନ 44.1, ଟିଟିଲାଗଡ଼ନ 44, ବଲାଙ୍ଗୀରନ 43.5, ସୁନ୍ଦରଗଡ଼ନ 42.8, ସମ୍ବଲପୁରନ 42.6, ସୁବର୍ଣ୍ଣପୁରନ 42.3, ବୌଦ୍ଧ ଆଉ କଳାହାଣ୍ଡିନ 42 ଆଉ ବରଗଡ଼ନ 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।